ନମସ୍କାର, ମୁଁ ମାନବା ମହାନ୍ତି, IMD ଭୁବନେଶ୍ୱରରୁ ପୁରା ଓଡ଼ିଶା ରାଜ୍ୟ ମଧ୍ୟ ବୁକିଂ କରୁଛି। ଯଦି ଦେଖିବା ଗତ 24 ଘଣ୍ଟାରେ ଅନେକ ସ୍ଥାନରେ ହାଲକର ମଧ୍ୟମ ବର୍ଷା ରେକର୍ଡ ହୋଇଥିବା ସହିତ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା ନୟାଗଡ଼ ଜିଲ୍ଲାରେ ଗଣିଆଠାରେ 32 ମିଲିମିଟର। ବର୍ତ୍ତମାନ କିଛି ସେମିତି କିଛି ସିଗ୍ନିଫିକାଣ୍ଟ ପାଣିପାଗର ସ୍ଥିତି ନାହିଁ, ସେଥିପାଇଁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ଆମର ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ବର୍ଷା ସହିତ କାମା ସ୍ଥାନରେ କିମ୍ବା ଗୋଟେ କିମ୍ବା ଦୁଇଟା ସ୍ଥାନରେ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନ 30-40 କିଲୋମିଟର ହେବାର ସମ୍ଭାବନା ରହିଛି। କାଲି ପାଇଁ ଯଦି ଦେଖିବା ଆମର 1 ତାରିଖ ପାଇଁକା ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକ, ତା ସହିତ ମୟୂରଭଞ୍ଜ କେଉଁଝର ଜିଲ୍ଲାରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ଏହି ଜିଲ୍ଲା ଗୁଡ଼ିକରେ ଗୋଟେ କିମ୍ବା ଦୁଇଟା ସ୍ଥାନରେ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନ 30-40 କିଲୋମିଟର ରହିବାର ସମ୍ଭାବନା ରହିଛି। ଆଉ 2 ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ୱାର୍ଣ୍ଣିଂ ବିଶେଷ କିଛି ନାହିଁ। 3 ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାରେ କାମ୍ଭାଜ ସ୍ଥାନରେ କିମ୍ବା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହାଲକର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି, ୱାର୍ଣ୍ଣିଂ ନାହିଁ। ତା ପରବର୍ତ୍ତୀ ସମୟଠାରୁ 4 ତାରିଖଠାରୁ 6 ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି, ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଫିସରମ୍ୟାନ୍ ୱାର୍ଣ୍ଣିଂ ବର୍ତ୍ତମାନ ନାହିଁ କି ବୋଟ୍ ୱାର୍ଣ୍ଣିଂ ନାହିଁ। ଧନ୍ୟବାଦ।